ମେଡ଼ିକାଲ ବେଡ୍ ପାଖରେ ଠିଆ ହୋଇ କାନ୍ଦୁଥାଏ ଅନିତା। ପାଖରେ ତା ବାପା ଠିଆ ହୋଇ ତାକୁ ବୁଝାଉଥାନ୍ତି, କାନ୍ଦେନି ରେ ମା, ଅମିତ ଠିକ ହୋଇଯିବ। ହେଲେ ଯେତେ ବୁଝେଇଲେ ବି ତା ମନ ବୁଝୁନଥାଏ। ଅନିତା ଦେଖିବାକୁ ଯେମିତି ଆଉ ଗୁଣ ବି ସେମିତି। ମ୍ୟାଟ୍ରିକ ପାସ୍ କରିବା ପରେ ଏସ୍ସି କଲେଜରେ ନାଁ ଲେଖାଇଲା। ମଧ୍ୟବିତ୍ତ ପରିବାରର ଝିଅ, ତେଣୁ ସାଇକେଲ ଖଣ୍ଡେ ଧରି ପ୍ରାୟ 5 କିଲୋମିଟର କଲେଜକୁ ସାଙ୍ଗମାନଙ୍କ ସହିତ ଆସେ। ଦିନକର ଘଟଣା, 4 ଜଣ ସାଙ୍ଗ ସାଙ୍ଗ ହୋଇ ଆସୁଥାନ୍ତି। ତାଙ୍କ ବ୍ୟାଚ୍ର ପିଲାଟିଏ ବାଇକ୍ରେ ଆସୁଥାଏ। ଜଷ୍ଟ ତାଙ୍କ ପାଖାପାଖି ହେଇଛି କି ନାହିଁ, ଗୋଟେ ଗାଈ ପୋଷି ଆସିଲା ଓ ବାଇକ୍ ସହ ପିଲାଟି ତଳେ ପଡ଼ିଗଲା। ତା ନାଁ ଅମିତ। କର୍ସି ଦୃଷ୍ଟିରୁ ସାଙ୍ଗେ ସାଙ୍ଗେ ତା ପାଖକୁ କେମାନେ ଦୌଡ଼ିଗଲେ। ଓକେ ଓକେ କହି ଉଠି ପଡ଼ିଲା ଅମିତ। ହେଲେ ଅନିତା ଉପରେ ତା ନଜର ଅଟକି ଗଲା। ସେ ଯାହାହେଉ, ଅମିତ ଥ୍ୟାଙ୍କ ୟୁ କହି ଗାଡ଼ି ଷ୍ଟାର୍ଟ କରି ଚାଲିଗଲା। ଅନିତାର ସାଙ୍ଗମାନେ ଅନିତାକୁ କହିଲେ, ଆଲୋହେ ଅନିତା, ତତେ କ'ଣ ସେ ଟୋକା ପୁରା ଏକ କଲରରେ ଚାହିଁଲା, ତୁ ତାକୁ ଆଗରୁ ଜାଣିଛୁ ନା କ'ଣ? ଅନିତା କହିଲା, ଆରେ ନାଇଁ ମୁଁ କାହିଁ ତାକୁ ଜାଣିବି, ବେକାର କଥା ଖାଲି କହୁଛ ତମେ। ତାପରଠୁ ଅମିତ କିନ୍ତୁ ପୁରା ଅନିତା ପାଇଁ ପାଗଳ ହୋଇଗଲା। ଯେବେ କ୍ଲାସ୍ରେ ଦେଖିଲା ପଢ଼ାକୁ ଲକ୍ଷ୍ୟ ନ ରଖି ଖାଲି ଅନିତାକୁ ଚାହିଁଲା। ଅମିତ କୋଟିପତିର ପୁଅ, ଦିନ ରାତି ଝିଅମାନଙ୍କ ପଛରେ ପଡ଼ିବା ତାର କାମ। ହେଲେ ଏତେ ଝିଅଙ୍କ ପଛରେ ପଡ଼ିଥିବା ଅମିତ କିନ୍ତୁ ଅନିତା ଉପରେ ଫିଦା ହୋଇଯାଇଥିଲା। ଅନିତା କିନ୍ତୁ ବହୁତ ଭଲ ପିଲା, ପାଠପଢ଼ା ଛଡ଼ା ଆଉ କିଛି ଚିନ୍ତା ହିଁ କରେନି। ହେଲେ ଅମିତ କିନ୍ତୁ ବୁଝିବାକୁ ପ୍ରସ୍ତୁତ ନଥିଲା। ସବୁବେଳେ ଯେଉଁଠି ଦେଖିଲା ଆଇ ଲଭ୍ ୟୁ ଅନିତା, ଏମିତି କହି ପାଗଳ ଭଳି ହେଲା। ଅନିତା ଯେତେ ବୁଝେଇଲା ସେ ବୁଝିବାକୁ ପ୍ରସ୍ତୁତ ନଥିଲା। କଲେଜର ଟ୍ରାନ୍ସଫର କରିନେବା କିମ୍ବା କେଉଁ ବାହାର କଲେଜରେ ପଢ଼ିବା ଅନିତାର ସାମର୍ଥ୍ୟର ବାହାରେ ଥିଲା। ଅମିତ ଏତେ ଦୁଷ୍ଟ, କିନ୍ତୁ ଅନିତା ପ୍ରେମରେ ପଡ଼ିବା ଦିନଠୁ ପୁରାପୁରି ବଦଳି ଯାଇଥିଲା। ସାରା କଲେଜ ବି ଆଶ୍ଚର୍ଯ୍ୟ ହୁଏ ଅମିତର ପଟ ପରିବର୍ତ୍ତନରେ। ହେଲେ କର୍ତ୍ତବ୍ୟକୁ ନିଜରେ ସବୁକିଛି ଭାବୁଥିବା ଅନିତା ଅମିତର ପ୍ରେମକୁ ଜମା ସ୍ୱୀକାର କରୁନଥିଲା। ଅମିତର ସବୁ ରିକ୍ୱେଷ୍ଟକୁ ଆଡ଼େଇ ଚାଲିଥିଲା ଅନିତା। ବହୁତ ବରଦାସ୍ତ କଲା। ଦିନେ ଅତିଷ୍ଠ ହୋଇ ବାଟରୁ ଅମିତକୁ କହିଲା, ଆଚ୍ଛା ଅମିତ, ତମେ ଯଦି ମୋତେ ଏତେ ଭଲ ପାଉଛ ତେବେ ମୋ ପାଇଁ କ'ଣ କରିପାରିବୁ? ଅମିତ କହିଲା, ତମେ ଯାହା କହିବ ମୁଁ ସବୁକିଛି କରିପାରିବି। ଅମିତର ପ୍ରେମ ଭିକ୍ଷାରେ ବ୍ୟସ୍ତ ଥିବା ଅନିତା ହଠାତ୍ ଅମିତକୁ ଗୋଟିଏ ଅଜବ ସର୍ତ୍ତ କରିଥିଲା। ଭାବିଥିଲା ସେ ପାରିବନି, ହଠାତ୍ ତାକୁ କହିଥିଲା, ଆଚ୍ଛା ଗଲ, ଆମ ସାମ୍ନାରେ ଏଇ ଯେଉଁ ଡେଙ୍ଗା ନଡ଼ିଆ ଗଛଟା ଦେଖୁଛ, ସେ ନଡ଼ିଆ ଗଛକୁ 5 ମିନିଟ୍ ଭିତରେ ଚଢ଼ିବ ଆଉ ଗୋଟେ ପଇଡ଼ ତୋଳି ଆଣି ମୋତେ ଦେବ। ନିଜ ପ୍ରେମକୁ ସାକାର କରିବାକୁ ସବୁ କଷ୍ଟ ସ୍ୱୀକାର କରିବାକୁ ପ୍ରସ୍ତୁତ ଥିଲା ଅମିତ। ହଠାତ୍ ଗଛ ଆଡ଼କୁ ଆଗେଇଲା। ଅନିତା ତାକୁ ପଛରୁ ଯେତେ ଡାକୁଥିଲେ ବି, ଆରେ ଅମିତ ତମେ ଚଢ଼ନି, ଅମିତ ତମେ ଚଢ଼ନି ପ୍ଲିଜ, ମୁଁ ମିଛରେ କହିଲି ତମେ ଚଢ଼ନି। ଅନିତାର କଥା ନ ମାନି ସେ ସିଧା ଗଲା, ଗୋଟାଏ ନିଶ୍ୱାସରେ ନଡ଼ିଆ ଗଛକୁ ଚଢ଼ିଗଲା ଆଉ ପଇଡ଼ ତଳୁ ତଳୁ ଇନବାଲାନ୍ସ ହେଇ ବିଜୁଳି ବେଗରେ ଆସି ତଳେ ପଡ଼ିଗଲା। ଅନେକ ଲୋକ ରୁଣ୍ଡ ହୋଇଗଲେ। ତାକୁ ହସ୍ପିଟାଲ ନେଇଗଲେ। ତାର ସେନ୍ସ ଆସିନଥାଏ। ସେଇଦିନଠୁ ମାସେ ହେଲା ଅନିତା ମେଡ଼ିକାଲରେ ଅମିତର କେୟାର ନେଉଛି। ମାସେ ପରେ ଦିନ ତା ବେଡ୍ ପାଖରେ ଆଖିରୁ ଲୁହ ଝରି ବସି କାନ୍ଦୁଥାଏ। ହଠାତ୍ ଆଖି ଖୋଲିଲା ଅମିତ ଆଉ ଧୀର କଣ୍ଠରେ କହିଲା, ସରି ଅନିତା, ମୁଁ ତୁମକୁ ଗଛରୁ ପଇଡ଼ଟା ଆଣି ଦେଇପାରିଲିନି। ଅନିତା କହିଲା, ଛି ସେମିତି କୁହନି ଅମିତ, ପଇଡ଼ କ'ଣ, ତମେ ତ ତୁମ ହୃଦୟ ମୋତେ ଦେଇସାରିଛ, ଆଉ ମୋର କିଛି ଦରକାର ନାହିଁ, ମୋତେ କ୍ଷମା କରିଦିଅ, କ୍ଷମା କରିଦିଅ ଅମିତ, ଲଭ୍ ୟୁ ସୋ ମଚ୍ ଅମିତ୍।